ଶ୍ରୀ ଜଗନ୍ନାଥ ଏକ ରହସ୍ୟମୟ ଦେବତା, ପ୍ରଭୁ ଅନ୍ୟ ଦେବଦେବୀଙ୍କ ଠାରୁ ଭିନ୍ନ। ଶ୍ରୀଜଗନ୍ନାଥ କୌଣସି ଗୋଷ୍ଠୀ ବା ସମ୍ପ୍ରଦାୟରେ ସୀମିତ ନୁହନ୍ତି, ସେ ତ ହେଉଛନ୍ତି ସାର୍ବଜନୀନ ଠାକୁର, ଜଗତର ନାଥ, ଜଗନ୍ନାଥ ଭାବେ ପ୍ରଖ୍ୟାତ। ନମସ୍କାର, ଆପଣମାନେ ଶୁଣୁଛନ୍ତି ବିଶିଷ୍ଟ ଲେଖକ ସୁକାନ୍ତ କିଶୋର ମହାନ୍ତିଙ୍କର ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ। ଆଦିମ କାଳରେ ଅନାର୍ଯ୍ୟ ଦ୍ୱାରା ପୂଜିତ ଠାକୁରଙ୍କ ଉପାସନା ଧାରାରେ ପୁନଶ୍ଚ ଆର୍ଯ୍ୟର ପୂଜାରେ ପ୍ରସନ୍ନ ହୋଇ ସେବକର ସେବ୍ୟ ପାଲଟନ୍ତି। ଅତଏବ ମହାପ୍ରଭୁଙ୍କ ସୃଷ୍ଟିର ରହସ୍ୟ ଆବହମନ କାଳରୁ ମନୁଷ୍ୟର ଚେତନା ବଳୟକୁ ବିଶ୍ୱାସର ଆଲୋକରେ ଉଦ୍ଭାସିତ କରିଆସିଛି। ଶ୍ରୀଜଗନ୍ନାଥ ଜଗତର ସ୍ରଷ୍ଟା ଓ କାରଣ ଅଟନ୍ତି। ତାଙ୍କର ବହୁ ପୁରାତନ ନାମ ହେଲା ପୁରୁଷୋତ୍ତମ। ତଦନୁଯାୟୀ କ୍ଷେତ୍ରର ନାମ ପୁରୁଷୋତ୍ତମ କ୍ଷେତ୍ର। ଯୁଗ ପରେ ଯୁଗ ବିତି ଚାଲିଛି, ମହାପ୍ରଭୁ ଅତୀତରୁ ଏଯାବତ୍ ବିଦ୍ୟମାନ। ସ୍ରଷ୍ଟା ବିନା ସୃଷ୍ଟି କେବେ ସମ୍ଭବ ନୁହେଁ। ସେ ସର୍ବଦା ବ୍ରହ୍ମ, ଯେଉଁ ପୂର୍ଣ୍ଣ ବ୍ରହ୍ମଙ୍କ ଶରୀରର ଜ୍ୟୋତିରୁ ପ୍ରତ୍ୟେକ ଅବତାରର ଉତ୍ପତ୍ତି ଏବଂ ଅବଶେଷର ବିଲୟ। ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱର ଏବଂ ଏହା ମଧ୍ୟରେ ଭକ୍ତ ସଂସ୍କୃତିର ଶ୍ରେଷ୍ଠତ୍ୱ ରକ୍ଷିତ। ସେ ଜଗତର ନାଥ, ସତ୍ତା ତାଙ୍କର ଜଗନ୍ମୟ। ଶ୍ରୀଜଗନ୍ନାଥ ନାମଟି ତାଙ୍କର ସାରା ବିଶ୍ୱରେ ଶ୍ରେଷ୍ଠତ୍ୱର ପ୍ରକାଶ ଲଭିପାରିଛି। ଅତଏବ ଜହଗତ, ଜହସ୍ଥିତ ଓ ଜହ ଆୟତ ଏଇ ତ୍ରିକାଳନାଥ ହିଁ ଶ୍ରୀଜଗନ୍ନାଥ। ତେଣୁ ଆବହମନ କାଳରୁ କିମ୍ବଦନ୍ତୀ ରୂପେ ସୃଷ୍ଟି ହୋଇ ଅଧୁନା ସଭ୍ୟମାନଙ୍କର ବୌଦ୍ଧିକତା ସ୍ତରରେ ପ୍ରତିଷ୍ଠା ଲାଭ କରି ସମ୍ପ୍ରତି ମାନବ ସମାଜ ପାଇଁ ଦିଗ୍ଦର୍ଶନ ଦେଇ ଚାଲିଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଭକ୍ତ ଡାକେ ବଡ଼ ଠାକୁର, ସୁତରାଂ ତାଙ୍କ ପରିବେଶରେ ଥିବା ବସ୍ତୁବିଶେଷ ବଡ଼ ସମ୍ମାନର ଅଧିକାରୀ। 56 ପୌଟି ଭୋଗ ହେଉଛି ବଡ଼ ଭୋଗ। ଧଣ୍ଡାମାଳର ଲମ୍ବ 12 ହାତ, ବଡ଼ ଧଣ୍ଡାମାଳ, ବେଶକୁ ବଡ଼ ସିଂହାର ବେଶ। ଧର୍ମପତ୍ନୀର ସମ୍ମାନରେ ଅଧିଷ୍ଠିତ ଦେବୀ ଲକ୍ଷ୍ମୀ ହେଉଛନ୍ତି ମହାଲକ୍ଷ୍ମୀ। ମନ୍ଦିରଠାରୁ ପ୍ରାଚୀର ପର୍ଯ୍ୟନ୍ତ ସମସ୍ତେ ଅନନ୍ୟ ନାମରେ ଉଦ୍ବୋଧିତ ଆମୂଳାନ୍ତ। ଜଗନ୍ନାଥ ସଂସ୍କୃତିର ଏହା ହିଁ ଇତିବୃତ୍ତ। ଇଦାନୀ ଶ୍ରୀଜଗନ୍ନାଥଙ୍କୁ ଅନେକ ଗବେଷକ ନିଜସ୍ୱ ଢଙ୍ଗରେ ଆଲୋଚନା କରି ଭିନ୍ନ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି, କିନ୍ତୁ ରହସ୍ୟମୟ ଦେବତାଙ୍କ ଗୃଢ଼ତତ୍ୱକୁ ସର୍ବଜନ ଗ୍ରହଣଯୋଗ୍ୟ କରିବାରେ ସମର୍ଥ ହୋଇପାରିନାହାନ୍ତି। ଚକାଡୋଳାଙ୍କ ସମସ୍ତ ବୃତ୍ତାନ୍ତ ବୃତ୍ତ ପରି ଗୋଲ। ଗୋଲକ ବିହାରୀଙ୍କ ଗୋଲକ ଧନ୍ଦାରେ ଉବୁଟୁବୁ ହେବା ସାର ହୁଏ ସିନା, ଲକ୍ଷ୍ମଣ ରେଖା ଟାଣିବା ଏକ କାଠିକର ପାଠ। ଶ୍ରୀଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କୁ ନେଇ ସବୁବେଳେ ଦ୍ୱନ୍ଦ୍ୱ, କିଏ ବଡ଼, କିଏ ଅବତାର ଆଉ ପୁଣି କିଏ ଅବତାରୀ। ଏହାର ସମାଧାନରେ ସୂତ୍ର ଖୋଜି ସେ କହେ, ଜଗନ୍ନାଥ ଯେ ଷୋଳ କଳା, ତହୁଁ କଳାଏ ନନ୍ଦବଳା, କଳାକୁ ଷୋଳ କଳା କରି ଗୋପେ ବିହରେ ନରହରି। ଅତଏବ ପଦଟିଏ ଶ୍ରୀଜଗନ୍ନାଥଙ୍କ ଶ୍ରେଷ୍ଠତ୍ୱ ନିର୍ଣ୍ଣୟ କରାଯାଇ ତାଙ୍କୁ ଅବତାରୀ ଭାବେ ସ୍ଥାନିତ କରାଯାଇଛି। ଦୁଇ ଦେବତାଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ପୁରାତନ, ତାଙ୍କ ଷୋଳ କଳାରୁ ଗୋଟିଏ କଳାକୁ ନେଇ କୃଷ୍ଣଙ୍କର ସୃଷ୍ଟି। ସବୁଠାରୁ ବଡ଼ କଥା ହେଲା ଏ ବାବଦରେ ପ୍ରାମାଣିକ ସତ୍ୟ ନିରବ, କିନ୍ତୁ କେତେକ ଟୀକାକାରମାନେ ଶ୍ରୀକୃଷ୍ଣଙ୍କ ନାମ ସହିତ ଶ୍ରୀଜଗନ୍ନାଥଙ୍କର ଆରୋପ କରିଛନ୍ତି। ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତରେ ରହିଛି, ତିନ୍ତିବା ଦେଖି ଜଗନ୍ନାଥ ଫଣାରେ ଢାକି ଢାଙ୍କିଲେ ଅନନ୍ତ। ସେହିପରି ପୁରାଣରେ ବର୍ଣ୍ଣନା ରହିଛି, କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଅର୍ଥାତ୍ କୃଷ୍ଣ ହିଁ ଜଗନ୍ନାଥ। ଅତଏବ କୃଷ୍ଣଙ୍କ ମହାପ୍ରୟାଣ ପରେ ତାଙ୍କର ଅର୍ଦ୍ଧଦଗ୍ଧ ଶରୀରକୁ ସାଗରରେ ଭସାଇ ଦିଆଯାଇଥିଲା, ତାହା ଦାରୁ ରୂପରେ ବାଙ୍କି ମୁହାଣରେ ଲାଗିଲା। ତାପରେ ବିଶ୍ୱବସୁ, ଇନ୍ଦ୍ରଦ୍ୟୁମ୍ନ କିମ୍ବଦନ୍ତୀ ସମସ୍ତଙ୍କୁ ଅବଗତ। ଶବରଙ୍କ ପୂଜିତ ଦାରୁ ଦେବତା ଏକମାତ୍ର ଦେବତା ରୂପେ ପୂଜିତ, ପରବର୍ତ୍ତୀ କାଳରେ ନୀଳାଚଳକୁ ଆସି ନୀଳମାଧବ ରୂପେ ପରିଚିତ। ସେ କୃଷ୍ଣ, ସେ ବିଷ୍ଣୁ, ସେ ନୀଳମାଧବ। ଦାରୁ ଦେବତାରେ ମାନବତ୍ୱ ଆରୋପିତ ହୋଇଛି ସେହି ସମୟରୁ। ମାଧବ ନାମଟି ବୈଷ୍ଣବ ଧର୍ମ ସହିତ ସମ୍ପର୍କିତ, ଲକ୍ଷ୍ମୀ ଓ ନାରାୟଣଙ୍କ କଳ୍ପନା ଯୁଗରୁ ଏ ନାମଟି ପ୍ରଚଳିତ। ଓଡ଼ିଶାର ପ୍ରାମାଣିକ ଇତିହାସ ବସ୍ତୁତଃ କଳିଙ୍ଗ ଯୁଦ୍ଧଠାରୁ ହିଁ ଆରମ୍ଭ। କଥାକୁ ବିଚାର କଲେ ଖ୍ରୀଷ୍ଟପୂର୍ବ 7 ଶତାବ୍ଦୀରେ ଜୈନ ଧର୍ମ ଓଡ଼ିଶାର ମୁଖ୍ୟ ଧର୍ମ। କଳିଙ୍ଗ ଯୁଦ୍ଧ ପରେ ବୌଦ୍ଧ ଧର୍ମର ପ୍ରସାର ହୋଇ ରାଜଧର୍ମ ପାଲଟିଲା, କିନ୍ତୁ ସେ ସମୟରେ ଜୈନ, ବୌଦ୍ଧ, ଶାକ୍ତ ଓ ବ୍ରାହ୍ମଣ ବିକାଶ ଲଭିଥିଲା। ଖ୍ରୀଷ୍ଟୀୟ 4 ଶତାବ୍ଦୀର ଶେଷକୁ ଓଡ଼ିଶାରେ ମାଠର ରାଜବଂଶର ଅଭ୍ୟୁଦୟ। ପ୍ରଭଞ୍ଜନ ବର୍ମନଙ୍କ ରାଜୁତି 460-480 ଖ୍ରୀଷ୍ଟାବ୍ଦରେ ବ୍ରାହ୍ମଣମାନଙ୍କର ଜାଗରଣ ହୋଇଥିଲା। ପରବର୍ତ୍ତୀ ସମୟରେ ଶୈଳୋଦ୍ଭବ ରାଜବଂଶ ସମୟରୁ କାଳକ୍ରମିକ ଇତିହାସ ଅବଲୋକନ କରାଯାଇପାରେ। ହୁଏନସାଂ ରାଜ୍ୟର ଧର୍ମ ବିଶ୍ୱାସ ବିଷୟରେ ଉଲ୍ଲେଖ କରିଛନ୍ତି। ଓଡ଼ିଶାର ଦକ୍ଷିଣରେ ମହେନ୍ଦ୍ରଗିରି, ସେଠାରେ ଶ୍ରୀଜଗନ୍ନାଥଙ୍କ ଆଦିମ ସ୍ୱରୂପ ବିଦ୍ୟମାନ। ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ଆଦିମ ଯୁଗରୁ ଜଗନ୍ନାଥଙ୍କ ଆକୃତି ପ୍ରସ୍ତର ମୂର୍ତ୍ତିଟି ମହେନ୍ଦ୍ରଗିରିରେ ଆଦିବାସୀମାନେ ସ୍ଥାପନ କରି ତାଙ୍କୁ ଦେବତା ରୂପେ ପୂଜା କରୁଥିଲେ। କିନ୍ତୁ କାଳକ୍ରମେ ଓଡ଼ିଶାର ଗଙ୍ଗ ଓ ଶୈଳୋଦ୍ଭବ ରାଜାମାନେ ତାଙ୍କର ରାଷ୍ଟ୍ର ଦେବତାରେ ପରିଣତ କରିଥାଇପାରନ୍ତି। ଗଙ୍ଗ ରାଜାମାନେ ପୃଷ୍ଠପୋଷକତା କରୁଥିବାରୁ ସେହିସବୁ ଧର୍ମପୀଠରେ ଗୋକର୍ଣ୍ଣେଶ୍ୱରଙ୍କ ଆରାଧନାର ଶୁଭାରମ୍ଭ କଲେ ବି ଆଦିବାସୀ ଦେବତାଙ୍କୁ ଗୁରୁତ୍ୱ ଦେଇଥିଲେ। ଅତଏବ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଗଙ୍ଗରାଜାମାନଙ୍କର ପ୍ରତିଷ୍ଠା ରହିଥିଲା ସୁରକ୍ଷିତ। ଏ ବାବଦରେ ପଦ୍ମଶ୍ରୀ ସତ୍ୟନାରାୟଣ ମତାମତ ସହିତ ସହମତି ହୋଇ ତାଙ୍କର ରଚିତ ପୁସ୍ତକରେ ଲେଖିଛନ୍ତି। ସେହିପରି ମନ୍ଦିର, ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କର ବିଗ୍ରହ ଥିବା ମନ୍ଦିରଗୁଡ଼ିକ ମହେନ୍ଦ୍ରଗିରି ନିକଟବର୍ତ୍ତୀ ଜିରାଙ୍ଗ, ସେରଙ୍ଗ, ନରଣପୁର, ଲହୁଣୀଗଡ଼, ନାରାୟଣପୁର, ଗୁମା, ରାମଗିରି ଆଦିବାସୀ ପ୍ରଧାନ ସ୍ଥାନଗୁଡ଼ିକରେ ନିର୍ମିତ ହୋଇଛି। ଏପରି ପଦହୀନ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରି ପ୍ରଥମେ ସବରପଲ୍ଲୀମାନଙ୍କରେ ତାହା ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ଯୁଗରେ ଅର୍ଥାତ୍ ଖ୍ରୀଷ୍ଟାବ୍ଦ 8ମ ଶତାବ୍ଦୀରେ ଉତ୍କଳ ସାମ୍ରାଜ୍ୟରେ ବୌଦ୍ଧ ରାଜାମାନେ ଆଧିପତ୍ୟ ବିସ୍ତାର କଲେ। ସେତେବେଳେ ତାଙ୍କ ଅଧୀନସ୍ଥ ଗଙ୍ଗବଂଶୀୟ ମହାରାଜା ଇନ୍ଦ୍ରବର୍ମା ନୀଳାଚଳ କ୍ଷେତ୍ରରେ ଶ୍ରୀ ପୁରୁଷୋତ୍ତମଙ୍କ ଦାରୁ ବିଗ୍ରହ ସ୍ଥାପନ କରିଥିବା ଆମର ବିଶ୍ୱାସ ହୁଏ। 8ମ ଶତାବ୍ଦୀରୁ ଶୈବ ମତ, ତାନ୍ତ୍ରିକ ମତ ଓ ଶକ୍ତି ପୂଜା ଇତ୍ୟାଦି ସମ୍ମିଶ୍ରଣ ହୋଇ ଏକ ନୂତନ ଭାବଧାରା ସୃଷ୍ଟି ହୋଇଆସିଛି। ସେ ସମୟରେ ଶାକ୍ତ ଧର୍ମର ପ୍ରଭାବରେ ଜଗନ୍ନାଥଙ୍କୁ ଭୈରବ କୁହାଗଲା। ମନ୍ଦିର ମଧ୍ୟରେ ଜୀବ ବଳିର ପ୍ରଥା ସୃଷ୍ଟି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ବୈଷ୍ଣବ ଧର୍ମର ପ୍ରଭାବରେ ପରିଲକ୍ଷିତ ହେଲେ ବି ବଳି ପ୍ରଥା ସମ୍ପୂର୍ଣ୍ଣ ବିଲୋପ ଘଟିନାହିଁ। କାଳକ୍ରମେ 10ମ ଶତାବ୍ଦୀ ବେଳକୁ ଭୈରବ ଦେବତା ବିଷ୍ଣୁ ଦେବତାରେ ରୂପାନ୍ତରିତ ହୋଇସାରିଥିଲେ। 12ମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ରାମାନୁଜ ନୀଳାଚଳରେ ଅବସ୍ଥାନ କରିବା ସମୟରେ ଶୈବ ଦେବତାଙ୍କୁ ବିଷ୍ଣୁ ପ୍ରତିମା କରିଥିଲେ। ସେହି ସମୟରୁ ନୀଳାଚଳରେ ସ୍ମାରକ ପୂଜା ବନ୍ଦ କରାଯିବା ସହିତ ପାଞ୍ଚରାତ୍ର ପୂଜା ପଦ୍ଧତିର ଶୁଭାରମ୍ଭ କରାଯାଇଛି। ଚୋଡ଼ଗଙ୍ଗଦେବ ତାଙ୍କର ଅନୁରକ୍ତ ଭକ୍ତ ଥିଲେ ଏବଂ ସେ ଶ୍ରୀଜଗନ୍ନାଥଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ କରାଇଥିଲେ ମହୋଦଧି ତଟରେ ନୀଳାଚଳ ପାହାଡ଼ ଉପରେ। ଶ୍ରୀମନ୍ଦିର ରୂପରେ ତାହା ଅଦ୍ୟାବଧି ସଗର୍ବରେ ଦଣ୍ଡାୟମାନ। ସେତେବେଳକୁ ବଳଭଦ୍ର ଓ ସୁଭଦ୍ରା ରତ୍ନ ସିଂହାସନକୁ ପୁରୁଷୋତ୍ତମ ଶ୍ରୀ ସମ୍ପ୍ରଦାୟର ପ୍ରଭାବରେ ଲକ୍ଷ୍ମୀନାରାୟଣ ମୂର୍ତ୍ତି ରୂପେ କଳ୍ପିତ ହୋଇଥିଲେ। ଏବେ ବି ରତ୍ନମଣ୍ଡପରେ ଲକ୍ଷ୍ମୀ ମୂର୍ତ୍ତିଟିଏ ରହି ପୂଜା ପାଉଛନ୍ତି। ସେ ସମୟରେ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ସ୍ପର୍ଶ କରିବା ଆଚାଣ୍ଡାଳ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତଙ୍କର ଅଧିକାର ଥିଲା। ଅତଏବ ଜାତି ପ୍ରଥା ସେ ସମୟରୁ ନଥିଲା, ଏହାକୁ ବୌଦ୍ଧ ଧର୍ମର ପ୍ରଭାବ ଭାବେ ବିଚାର କରାଯାଏ। ପରବର୍ତ୍ତୀ ସମୟରେ ନରସିଂହଦେବ ତାଙ୍କର ବଙ୍ଗଯୁଦ୍ଧରେ ପାର୍ବତ୍ୟ ସବରମାନଙ୍କୁ ଉପଯୋଗ କରି ମୁସଲମାନ ଶାସକମାନଙ୍କର ତୁଚ୍ଛ ହିନ୍ଦୁ ବିରୋଧୀ ଯୁଦ୍ଧ କୌଶଳକୁ ପଣ୍ଡ କରିପାରିଥିଲେ। ସେମାନଙ୍କ ଅସୀମ ବୀରତ୍ୱର ସ୍ମୃତିରେ ସମ୍ରାଟ ଉଲ୍ଲସିତ ହୋଇଥିଲେ। ସେମାନଙ୍କ ସନ୍ତୋଷ ବିଧାନ ପାଇଁ ଦାରୁବ୍ରହ୍ମ ରୂପକ ହସ୍ତପଦହୀନ କାଠ ମୂର୍ତ୍ତି ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଯାଇଥିବା ସମ୍ଭବ। ପୂର୍ବରୁ ଶ୍ରୀ ଭୀମଦେବ ତୃତୀୟଙ୍କ ସମୟରେ ତ୍ରିମୂର୍ତ୍ତି ପ୍ରତିଷ୍ଠା ହୋଇପାରିଥିଲେ ବି ସେମାନେ ରଥଯାତ୍ରାରେ ଭାଗ ନେଉନଥିବେ। ପ୍ରସ୍ତର ଦେବ ବିଗ୍ରହଙ୍କୁ ତାଙ୍କ ଆସନରୁ ଉଠାଇ ନେଇ ରଥଯାତ୍ରାରେ ଭାଗ ନେବା ଧର୍ମ ବିରୋଧୀ। ଅତଏବ ନରସିଂହଦେବ ପ୍ରଥମଙ୍କ ସମୟରେ ଆଦିବାସୀ ଶବରମାନଙ୍କୁ ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତି ତଥା ରଥୋତ୍ସବରେ ସାମିଲ କରାଯାଇ ଦୈତା ଓ ପତି ମହାପାତ୍ର ଆଖ୍ୟା ଦେଇ ସେବକ ଭାବେ ଅନ୍ତର୍ଭୁକ୍ତ କରାଯାଇଥିଲା। ଶ୍ରୀଗୁଣ୍ଡିଚା ଯାତ୍ରାର ପ୍ରଥା 3ୟୋଦଶ ଶତାବ୍ଦୀ କିମ୍ବା ତତ୍ ସମୟର ଘଟଣା ବୋଲି କୁହାଯାଇପାରେ। ଶ୍ରୀଜଗନ୍ନାଥଙ୍କ ପୂର୍ବରୁ ତ୍ରିମୂର୍ତ୍ତି ଓ ସୁଦର୍ଶନଙ୍କୁ ମିଶାଇ ଚତୁର୍ଦ୍ଧା ମୂର୍ତ୍ତିରେ ବିଭକ୍ତ କଥା କେଉଁଠି ଉଲ୍ଲେଖ ନାହିଁ, କିନ୍ତୁ ବୁଦ୍ଧଙ୍କର ତ୍ରିରତ୍ନକୁ ନେଇ ତ୍ରିମୂର୍ତ୍ତିର ଆଭାସ ମିଳେ। ସେହିପରି ବୈଷ୍ଣବୀୟ ମତରେ ବାସୁଦେବ, ସଂକର୍ଷଣ ଓ ଏକନଂସା କଳ୍ପନାରୁ ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ରୂପେ ପରିଗଣିତ ହୋଇଛନ୍ତି। ଶ୍ରୀଜଗନ୍ନାଥ ନିଜେ ବଳରାମ ଓ ସୁଭଦ୍ରାଙ୍କ ଭାଇ ଭାବରେ ସର୍ବଜନ ବିଦିତ, କିନ୍ତୁ ଜଗନ୍ନାଥ ତ କୃଷ୍ଣଙ୍କ ସାଦୃଶ୍ୟ ନୁହନ୍ତି। ଶ୍ରୀଜଗନ୍ନାଥଙ୍କ ଗଠନ ଶାସ୍ତ୍ରାନୁଯାୟୀ କୃଷ୍ଣଙ୍କ ଗଠନ ସହିତ କୌଣସି ସାମଞ୍ଜସ୍ୟ ନାହିଁ। ଅନ୍ୟପକ୍ଷରେ ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିରର ଶିଳାଲିପିରେ ଖୋଦିତ ବଳରାମ, ସୁଭଦ୍ରା ଓ କୃଷ୍ଣ ଥିଲେ ହିଁ ଜଗନ୍ନାଥଙ୍କ ନାମ ବିଚାର କରାଯାଇଛି। ବସ୍ତୁତଃ ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଶ୍ରୀଜଗନ୍ନାଥ ତାଙ୍କ ସ୍ଥାନରେ ସୁରକ୍ଷିତ। କେଉଁଠାରେ ସେ ଏକା ଦାରୁ ଦେବତା, ସେହିପରି ସେ କେଉଁଠି ପୁରୁଷୋତ୍ତମ, କେଉଁଠି ନିଜେ ଲକ୍ଷ୍ମୀନାରାୟଣ, ସୂର୍ଯ୍ୟ ମନ୍ଦିରରେ ଶିବ, ଦୁର୍ଗାଙ୍କ ସହିତ ଶ୍ରୀଜଗନ୍ନାଥ, ଶୁକ୍ଳେଶ୍ୱର ମହାଙ୍ଗାରେ ସେ ବି ଏକ ଶ୍ରୀଜଗନ୍ନାଥ। ଅତଏବ ଲୀଳାମୟଙ୍କ ଲୀଳା ରହସ୍ୟମୟ। ଜଣେ ସୂକ୍ଷ୍ମଦର୍ଶୀ ସାହିତ୍ୟ ସମାଲୋଚକଙ୍କ ମତରେ ବୁଢ଼ିଆଣୀ ଜାଲ ପରି ଅଡ଼ୁଆ ତଡ଼ୁଆ ଶ୍ରୀଜଗନ୍ନାଥଙ୍କୁ ଅଧ୍ୟୟନ କରନ୍ତୁ, ଯୁକ୍ତିଯୁକ୍ତ ସିଦ୍ଧାନ୍ତ ଉପନୀତ ନ ହୋଇପାରନ୍ତି, କିନ୍ତୁ ମୁକ୍ତି ନିଶ୍ଚିତ ଲାଭ କରିବେ।